କୁଇଜ୍ ଆପ୍ର ମ୍ୟାଥ୍ ସେକ୍ସନ୍ର ଟାଇମ୍ ଆଣ୍ଡ ୱାର୍କର ଲେବୁଲ୍ 1ର ଲାଷ୍ଟ କ୍ୱେଶ୍ଚିନ୍, ଯେଉଁଟାକି 10 ନମ୍ବର କ୍ୱେଶ୍ଚିନ୍, କ'ଣ କହୁଛି? ଏ ବି ମିଶିକି ଗୋଟେ କାମଟାକୁ 10 ଦିନେ ସାରନ୍ତି, ଏ 81 କାମକୁ 30 ଦିନେ ସାରେ, ତାହେଲେ ବି କି କେତେ ଦିନ ସମୟ ଲାଗିବ ଟୋଟାଲ୍ କାମ କରିବ? ନର୍ମାଲ୍ କ୍ୱେଶ୍ଚିନ୍, ତାହେଲେ ଆମେ ସିମ୍ପଲି ଏ ପ୍ଲସ୍ ବି 10 ଲେଖିଦେଲେ, ଏ ଦେଲି 30, ଲସ୍ ଅଫ୍ ହୋଇଗଲା 30, ତାପରେ ଟୋଟାଲ୍ କାମ ପାଇଗଲା 30, ତାପରେ 10 ହୋଇଗଲା, ମାନେ ଆମେ ଏଫିସିଏନ୍ସି କାଢ଼ିବା, ଏ ପ୍ଲସ୍ ବିର ଏଫିସିଏନ୍ସି କେତେ ନା 30 ସହିତ ଆଙ୍କର ଦିନ ହରିବ, 30 ସହିତ 10 ହେଲେ 3 ପାଇଗଲ, ସେମିତି ଏର ଏଫିସିଏନ୍ସି କେତେ, 30 ସହିତ 3 କେତେ ହରିବ, 30 ହରିବ, 30 ହେଲେ 1 ପାଇଗଲ, ତାହେଲେ ଏଫିସିଏନ୍ସି ପାଇଗଲ। ଯଦି ସରି, ଯଦି ଏ ପ୍ଲସ୍ ବି ଦିନକୁ 3ଟା ପେନ୍ ତିଆରି କରନ୍ତି, ଏ ଦିନକୁ ଗୋଟେ ପେନ୍ ତିଆରି କରେ, ଓଭିଅସ୍ଲି ବି କେତେ କରିବ? ତ ମୁଁ ଦେଖାଯାଉଛି, ହେଲେ କେତେ ହେବ ନା, 3ରୁ 1 ଫେରିଦେଲେ, ତାହେଲେ ବି ଦିନକୁ 2ଟା ପେନ୍ ତିଆରି କରେ, ସରିଗଲା। ଆମେ ଏବେ ପଚାରୁଛି ବି କି କେତେ ସମୟ ଲାଗିବ, ଦିନକୁ ଯଦି 2ଟା ପେନ୍ ତିଆରି କରେ, ତାକୁ 30ଟା ପେନ୍ ତିଆରି କରିବାର ଅଛି, କେତେ ସମୟ ଲାଗିବ? ଓଭିଅସ୍ଲି 30 ସହିତ 2 ହରିଦେବ, 2 କାହିଁକି ହରିଲ ନା, ବି ବା ଦିନକୁ 2ଟା ପେନ୍ ତିଆରି କରେ, ଆଉ ତାକୁ କେତେଟା ପେନ୍ ତିଆରି କରିବାର ଅଛି, 30ଟା ପେନ୍, ତାହେଲେ ହରିଦେଲା ପରେ 15 ଦିନ ସମୟ ଲାଗିବ। ମୁଁ ଆଶା କରୁଛି ସମସ୍ତେ ବୁଝିପାରିଲ, ଆଉ ଲେବୁଲ୍ 2 ଏବେ ଆଉ କିଛି ସମୟ ଭିତରେ ଲେବୁଲ୍ 2 ବି ଆସିଯିବ, କୋଶ୍ଚିନ୍ ରହିବ, ଦେନ୍ ତା ତଳେ ସଲ୍ୟୁସନ୍ ଆନ୍ସର୍ ରହିବ, ତଳେ ଭଏସ୍ ବି ରହିବ। ସେମିତି ଲେବୁଲ୍ 2 ଆସିବ, ଲେବୁଲ୍ 3 ଆସିବ, ଲେବୁଲ୍ 4 ଆସିବ, ଏଇଟା ହେଉଛି ପାର୍ଟ 1ର ସବୁ। ଦେନ୍ ତାପରେ କ'ଣ ଆସିବ, ଦେନ୍ ତାପରେ କ'ଣ ଆସିବ ନା, ଯେମିତି ପାର୍ଟ 2 ତ କ୍ଲାସ୍ ସରିଯାଇଛି, ସମସ୍ତେ ଜାଣିଛୁ, ପାର୍ଟ 2ର ସେମିତି କୋଶ୍ଚିନ୍ ରହିବ, ଲେବୁଲ୍ ମାନେ ଲେବୁଲ୍ 5, ଲେବୁଲ୍ 6, ଲେବୁଲ୍ 7 ଆସିବ ପାର୍ଟ 2ର। ଯେଉଁମାନେ ୟୁଟ୍ୟୁବ୍ ଭିଡ଼ିଓ ଦେଖିନେବି, ଭିଡ଼ିଓ ଅଲରେଡ଼ି ଅଛି, ଦେଖ ଉପରେ ଅଛି, ଭିଡ଼ିଓ ବି ଦେଖିଦିଅ, ହେଲା। ଓକେ, ଥ୍ୟାଙ୍କ ୟୁ।